ଆରେ ମକରା ଭାଇ, ଆଜି କ'ଣ ଏତେ ଖୁସି ଜଣା ପଡ଼ୁଛ? କୋଉଠି କ'ଣ ପାଇଛ ନା କ'ଣ?
ପାଇଛି ରେ ସୁମନ୍ତ, ପାଇଛି। ମୁଁ ଆଜି ମୋ ବାଡ଼ିରୁ ସୁନା ପାଇଛି।
ସୁନା ପାଇଛ?
ଆରେ ମୁଁ ଯାହା ପାଇଛି ସୁନା ଠାରୁ କମ୍ ନୁହେଁ, ବୁଝିଲୁ?
ଆରେ କ'ଣ ପାଇଛ ମକରା ଭାଇ, ମତେ ଟିକେ ଖୋଲିକି କୁହ।
ଆରେ ମୁଁ ବାଡ଼ିରେ ବିଭିନ୍ନ ପ୍ରକାର ଶାଗ ପନିପରିବା ଚାଷ ସହିତ ଏଇ ବର୍ଷ କୁନ୍ଦୁରି ଚାଷ କରିଛି। ଜାଣିଛୁ, ଖର୍ଚ୍ଚ କମ୍ ସହିତ ପରିଶ୍ରମ ମଧ୍ୟ କମ୍। ବଜାରରେ କିନ୍ତୁ କୁନ୍ଦୁରିର ଚାହିଦା ଅଧିକ, ପହଞ୍ଚୁ ପହଞ୍ଚୁ ବିକ୍ରି। ଆରେ ସୁନା ନୁହେଁ ତ ଆଉ କ'ଣ?
ଆଚ୍ଛା ମକରା ଭାଇ, ମୋ ବାଡ଼ି ତ ପଡ଼ିଆ ପଡ଼ିଛି, ମତେ କୁନ୍ଦୁରି ଚାଷର ଉପାୟ ଟିକେ କହିଲେ ଘରେ ଖାଇବା ପାଇଁ ଦିମନ୍ଦା ଲଗାନ୍ତି।
କୁନ୍ଦୁରି ଚାଷ ଅତି ସହଜ। ଆମେ କୁନ୍ଦୁରିକୁ ଦୁଇ ପ୍ରକାରରେ ଲଗାଇ ପାରିବା। ଗୋଟିଏ ହେଲା ଡଙ୍କକୁ ହାତେ ଲେଖାଏଁ କାଟି ଚାରି ପାଞ୍ଚ ଖଣ୍ଡ ଡାଙ୍ଗକୁ ଏକାଠି ବାନ୍ଧି ଗୋଟିଏ ମନ୍ଦାରେ ପୋତିଦେବା। ଆଉ ଗୋଟିଏ ହେଲା କୁନ୍ଦୁରି ଡଙ୍କକୁ ତିନି ଫୁଟ ଲେଖାଏଁ କାଟି ତାକୁ ଗୋଲ କରି ଗୁଡ଼େଇ ଦେଇ ପୋତିଦେଲେ ମଧ୍ୟ ହୋଇପାରିବ।
ଆଚ୍ଛା ମକରା ଭାଇ, କୁନ୍ଦୁରି ଲଗେଇଲା ବେଳେ ମନ୍ଦାକୁ ମନ୍ଦାର ଦୂରତା ରହିବା ଦରକାର ନା ନାହିଁ?
ଆରେ ମନ୍ଦାକୁ ମନ୍ଦା ପାଞ୍ଚ ଫୁଟ ଦୂରତା ରହିବା ନିହାତି ଦରକାର।
କ'ଣ ପାଇଁ?
ମନ୍ଦା ଠାରୁ ମନ୍ଦାର ଦୂରତା ରଖିଲେ ବାୟୁ ଚଳପ୍ରଚଳ ସହିତ ଚାରିପଟେ ସୂର୍ଯ୍ୟକିରଣ ପଡ଼ିବ, ଯାହାଦ୍ୱାରା ରୋଗ ପୋକ ହେବାର ସମ୍ଭାବନା କମ୍ ହୋଇଥାଏ। ଆଉ ଲଗେଇବାର ମାସକ ପରେ ଜାନୁଆରୀରୁ ମେ ମାସ ଭିତରେ ଖତ ସାର ଦେଇ କୋଡ଼ା ଖୋସା କରି ରଞ୍ଜ ଦେବା ଦରକାର।
ଆଚ୍ଛା କ'ଣ ପାଇଁ?
କାହିଁକି ନା କୁନ୍ଦୁରି ଲତା ଭଲ ଭାବରେ ବଢ଼ିବ, ଲତା ହୃଷ୍ଟପୃଷ୍ଟ ହେଲେ କୁନ୍ଦୁରି ମଧ୍ୟ ଭଲ ଫଳିବ।
ଆମେ କେତେ ଲେଖାଏଁ ଖତ ସାର ଦବା?
ହଁ ତୁ ଏବେ ଶୁଣ, ଗୋଟିଏ ଝୁଡ଼ି ଖତ ସାର ଦୁଇ ତିନିଟି ମନ୍ଦାରେ ଦବ। ଖତ ସାର ଗଛ ମୂଳ ମାଟିରେ ମିଶିଗଲେ ମାଟିର ଆର୍ଦ୍ରତା ବଢ଼ିବ, ମାନେ ଜଳଧରଣ କ୍ଷମତା ବଢ଼ିବା ସହିତ ଲତା ହୃଷ୍ଟପୃଷ୍ଟ ହବ, ବୁଝିଲୁ? ମୁଁ ଜୈବିକ ଉପାୟରେ କୁନ୍ଦୁରି ଚାଷ କରୁଥିବାରୁ ବଜାରରେ ମୋ କୁନ୍ଦୁରି ଆଗ ବିକ୍ରି ହୋଇଯାଉଛି। ତା ସହିତ ଘରେ ତରକାରୀର ଅସୁବିଧା ହେଉନାହିଁ, ସମସ୍ତେ କୁନ୍ଦୁରି ଖାଇ ଭଲ ପୋଷଣ ପାଉଛନ୍ତି। ଏଇ ଚାଷ କମ୍ ଖର୍ଚ୍ଚରେ ଓ କମ୍ ପରିଶ୍ରମରେ ତା ସାଙ୍ଗକୁ ପୋଷଣଯୁକ୍ତ ଖାଦ୍ୟ ହୋଇଥିବାରୁ ଆୟ ମଧ୍ୟ ଭଲ ହେଉଛି।
ଆଚ୍ଛା ଏବେ ମୁଁ ବୁଝିଲି ମକରା ଭାଇ, ପ୍ରକୃତରେ ତୁମେ ତୁମ ବାଡ଼ିରେ ସୁନା ଫଳେଇଛ। ସୁନା ଯାଉଛି, ଆଜି ବାଡ଼ିରେ ହଳ ବୁଲେଇ ମୁଁ ମଧ୍ୟ କୁନ୍ଦୁରି ଚାଷ କରିବି। ହଁ ହଁ
ହଁ ହଁ
ହଁ ଆଜ୍ଞା, ପୋଷଣ ସହିତ ଆୟ ବୃଦ୍ଧି ପାଇଁ କୁନ୍ଦୁରି ଚାଷ କରନ୍ତୁ, ଜୈବିକ ଉପାୟରେ କରିବା ପାଇଁ ଭୁଲି ନ ଯାଆନ୍ତୁ। ତଟକା ସତେଜ ସବୁଜ ପନିପରିବା ଖାଆନ୍ତୁ ଆଉ ରୋଗ ପ୍ରତିରୋଧକ ଶକ୍ତି ବଢ଼ାନ୍ତୁ। ତାହେଲେ ଶ୍ରୋତାବନ୍ଧୁ, କୁନ୍ଦୁରି ଚାଷ କରିବାର ଅଭିଜ୍ଞତା ଆମକୁ କୁହନ୍ତୁ ଆପଣଙ୍କ ଫୋନ୍‌ର ତିନି ନମ୍ବର ବଟନ୍ ଟିପି। ଧନ୍ୟବାଦ।